ଓମ୍ ଶାନ୍ତି। ଆଜି 6 ଜାନୁଆରୀ 2026 ବାପଦାଦାଙ୍କର ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି ମିଥ୍ୟା ବାଚେ, ବ୍ରହ୍ମା ବାବା ଶିବ ବାବାଙ୍କର ରଥ ଅଟନ୍ତି, ଦୁହିଁଙ୍କର ଏକାଠି ପାଠ ଚାଲିଛି, ଏଥିରେ ତିଳେ ମାତ୍ର ସନ୍ଦେହ ଆସିବା ଉଚିତ ନୁହେଁ। ଆଜିର ପ୍ରଶ୍ନ, ମନୁଷ୍ୟମାନେ ଦୁଃଖରୁ ମୁକ୍ତି ପାଇବା ପାଇଁ କେଉଁ ଉପାୟ କରୁଛନ୍ତି ଯାହାକୁ ମହାପାପ କୁହାଯାଏ? ଉତ୍ତର, ମନୁଷ୍ୟମାନେ ଯେତେବେଳେ ଦୁଃଖୀ ହୋଇଯାଆନ୍ତି ସେତେବେଳେ ନିଜକୁ ହତ୍ୟା କରିବା ପାଇଁ ଅନେକ ଉପାୟ ରଚନା କରନ୍ତି, ଜୀବଘାତ କରିବା ପାଇଁ ଚିନ୍ତା କରନ୍ତି, ଭାବନ୍ତି ଏହାଦ୍ୱାରା ଆମେ ଦୁଃଖରୁ ମୁକ୍ତି ପାଇଯିବୁ। କିନ୍ତୁ ଏହାଠାରୁ ବଡ଼ ମହାପାପ ଆଉ କିଛି ନାହିଁ, ସେମାନେ ଆହୁରି ଅଧିକ ଦୁଃଖରେ ବାନ୍ଧି ହୋଇଯାଆନ୍ତି, କାହିଁକି ନା ଏହା ହେଉଛି ଅପାର ଦୁଃଖର ଦୁନିଆ। ଓମ୍ ଶାନ୍ତି। ପିଲାମାନଙ୍କୁ ବାବା ପଚାରୁଛନ୍ତି, ଆତ୍ମାମାନଙ୍କୁ ପରମାତ୍ମା ପଚାରୁଛନ୍ତି, ଏ କଥା ତ ଜାଣିଛ ଯେ ଆମେ ପରମପିତା ପରମାତ୍ମାଙ୍କ ସମ୍ମୁଖରେ ବସିଛୁ, ତାଙ୍କର ନିଜର ରଥ ଅର୍ଥାତ୍ ଶରୀର ତ ନାହିଁ, ଏହି କଥା ଉପରେ ତ ନିଶ୍ଚୟ ରହିଛି ନା? ଏହି ଭୃକୁଟି ମଧ୍ୟରେ ବାବାଙ୍କର ନିବାସ ସ୍ଥାନ ଅଟେ। ବାବା ନିଜେ କହୁଛନ୍ତି, ମୁଁ ବ୍ରହ୍ମାଙ୍କର ଭୃକୁଟି ମଧ୍ୟରେ ବିରାଜମାନ କରୁଛି, ତାଙ୍କ ଶରୀରକୁ ଉଦ୍ଧାର ନେଉଛି, ଯେପରି ଆତ୍ମା ଭୃକୁଟି ମଧ୍ୟରେ ଅଛି ସେହିପରି ବାବା ମଧ୍ୟ ସେହିଠାରେ ହିଁ ବସୁଛନ୍ତି। ସେହି ଭୃକୁଟି ମଧ୍ୟରେ ବ୍ରହ୍ମା ଅଛନ୍ତି ଏବଂ ଶିବ ବାବା ମଧ୍ୟ ଅଛନ୍ତି। ବ୍ରହ୍ମା ନଥିଲେ ଶିବ ବାବା କଥାବାର୍ତ୍ତା କିପରି କରିବେ? ଶିବ ବାବାଙ୍କୁ ତ ସର୍ବଦା ଉପରେ ହିଁ ମନେ ପକାଇ ଆସିଛ। ଏବେ ତୁମେମାନେ ଜାଣୁଛ ଯେ ଆମେମାନେ ବାବାଙ୍କ ପାଖରେ ବସିଛୁ, ଏମିତି ନୁହେଁ ଯେ ଶିବ ବାବା ଉପରେ ଅଛନ୍ତି, ତାଙ୍କ ପ୍ରତିମାର ପୂଜା ଏହିଠାରେ ହିଁ ହେଉଛି। ଏସବୁ କଥା ବହୁତ ବୁଝିବା ଯୋଗ୍ୟ ଅଟେ। ତୁମେ ତ ଜାଣିଛ ବାବା ହେଲେ ଜ୍ଞାନର ସାଗର, ଜ୍ଞାନ କେଉଁଠୁ ଶୁଣାଉଛନ୍ତି? କଣ ଉପରେ ଶୁଣାଉଛନ୍ତି? ନା, ବାବା ଏଠାକୁ ଆସିଛନ୍ତି ବ୍ରହ୍ମାଙ୍କ ଶରୀର ମଧ୍ୟରେ ଶୁଣାଉଛନ୍ତି। କେହି କେହି କହୁଛନ୍ତି ଆମେ ବ୍ରହ୍ମାଙ୍କୁ ମାନୁନାହୁଁ, କିନ୍ତୁ ଶିବ ବାବା ନିଜେ ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛନ୍ତି ଯେ ମତେ ମନେ ପକାଓ। ତେବେ ଏହିସବୁ କଥାକୁ ବୁଝିବା ଦରକାର ନା? କିନ୍ତୁ ମାୟା ବହୁତ ଶକ୍ତିଶାଳୀ, ମୁହଁକୁ ଏକଦମ ପଛକୁ କରିଦେଉଛି। ଏବଂ ଶିବ ବାବା ତୁମମାନଙ୍କ ମୁହଁକୁ ନିଜ ଆଡ଼କୁ କରିଛନ୍ତି, ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ। ତଥାପି କି ଯେଉଁମାନେ ଏଭଳି ଭାବୁଛନ୍ତି ଯେ ବ୍ରହ୍ମା ତ କିଛି ନୁହନ୍ତି, ତେବେ ସେମାନଙ୍କର ଗତି କ'ଣ ହେବ? ସେମାନେ ଦୁର୍ଗତିକୁ ପ୍ରାପ୍ତ କରିବେ। ସେମାନଙ୍କ ବୁଦ୍ଧିରେ କିଛି ବି ଜ୍ଞାନ ନାହିଁ। ମନୁଷ୍ୟ ଡାକିଛି ଓ ଗଡ୍ ଫାଦର, ତେବେ ସେହି ଗଡ୍ ଫାଦର ଶୁଣୁଛନ୍ତି କି? ତାଙ୍କୁ ଡାକୁଛନ୍ତି ହେ ମୁକ୍ତିଦାତା ଆସ, ତେବେ ସିଏ କ'ଣ ସେଇଠି ଥାଇ ମୁକ୍ତି କରିବେ କି? ବାବା କଳ୍ପ କଳ୍ପ ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ଆସିଥାନ୍ତି। ଯାହାଙ୍କ ଶରୀରରେ ବାବା ଆସୁଛନ୍ତି, ଯଦି ତାଙ୍କୁ ହଟାଇ ଦେବ ତେବେ କ'ଣ କୁହାଯିବ? ନମ୍ବର 1 ତମ ପ୍ରଧାନ କୁହାଯିବ। ନିଶ୍ଚୟ ଥିଲେ ମଧ୍ୟ ମାୟା ଏକଦମ ମୁହଁ ବୁଲାଇ ଦେଉଛି, ତା ପାଖରେ ଏତେ ବଳ ଅଛି ଯାହାକି ଏକଦମ ୱର୍ଥ ନଟ୍ ଏ ପେନି, ଅର୍ଥାତ୍ ସମ୍ପୂର୍ଣ୍ଣ ମୂଲ୍ୟହୀନ କରିଦେଉଛି। କେତେ କେତେ ସେଣ୍ଟର ମାନଙ୍କରେ ଏଭଳି ସନ୍ତାନ ମଧ୍ୟ ଅଛନ୍ତି, ସେଥିପାଇଁ ବାବା କହୁଛନ୍ତି ଖବରଦାର ରୁହ। ଯଦିଓ ସେମାନେ ଶୁଣିଥିବା ଜ୍ଞାନକୁ ଅନ୍ୟମାନଙ୍କୁ ଶୁଣାଇଥାନ୍ତି, କିନ୍ତୁ ତାହା ଯେପରି ପଣ୍ଡିତଙ୍କ ଭଳି ହୋଇଗଲା, ଯେମିତି ବାବା ଜଣେ ପଣ୍ଡିତର କାହାଣୀ ଶୁଣାଇଥାନ୍ତି। ସେ କହିଲେ ରାମ ରାମ କହିଲେ ନଦୀ ପାର ହୋଇଯିବ, ଏହିଭଳି ଗୋଟିଏ କାହାଣୀ ମଧ୍ୟ ତିଆରି କରିଦେଇଛନ୍ତି। ଏବେ ତୁମେମାନେ ବାବାଙ୍କ ସ୍ମୃତିରେ ବିଷୟ ସାଗରରୁ କ୍ଷୀର ସାଗରକୁ ଯାଉଛ ନା? ଭକ୍ତି ମାର୍ଗରେ ଅନେକ କାହାଣୀମାନ ତିଆରି କରିଦେଇଛନ୍ତି, ବାସ୍ତବରେ ଏଭଳି କିଛି କଥା ନାହିଁ, ଏହା ଏକ କାହାଣୀ ଲେଖାଯାଇଛି। ପଣ୍ଡିତ ନିଜେ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଉଥିଲେ, କିନ୍ତୁ ନିଜର ବିଲକୁଲ କିଛି ଧାରଣା ନଥିଲା। ନିଜେ ବିକାରଗ୍ରସ୍ତ ହେଉଥିବ, କିନ୍ତୁ ଅନ୍ୟମାନଙ୍କୁ କହିବ ନିର୍ବିକାରୀ ହୁଅ, ତେବେ ତାର କି ପ୍ରଭାବ ପଡ଼ିବ? ଏହିଭଳି ମଧ୍ୟ ବହୁତ ବ୍ରହ୍ମା କୁମାର କୁମାରୀ ଅଛନ୍ତି, ଯେଉଁମାନେ ନିଜେ ନିଶ୍ଚୟ ବୁଦ୍ଧି ନୁହନ୍ତି, କିନ୍ତୁ ଅନ୍ୟମାନଙ୍କୁ ଶୁଣାଇ ଚାଲିଛନ୍ତି। ସେଥିପାଇଁ କେଉଁଠି ଜ୍ଞାନ ଶୁଣାଇଲା ବାଲାଙ୍କ ଠାରୁ ଶୁଣିବା ବାଲା ଆଗକୁ ବଢି ଯାଉଛନ୍ତି। ଯେଉଁମାନେ ବହୁତଙ୍କର ସେବା କରିଥାନ୍ତି ସେମାନେ ତ ନିଶ୍ଚୟ ସମସ୍ତଙ୍କର ପ୍ରିୟ ହେବେ ନା। ପଣ୍ଡିତଙ୍କ ଭଳି ଠକ ଜଣାପଡ଼ିଲେ ତାଙ୍କୁ କିଏ ଭଲ ପାଇବ। ତେବେ ସ୍ନେହ ସେମାନଙ୍କ ପ୍ରତି ଆସିବ ଯେଉଁମାନେ ବାସ୍ତବରେ ଜଗଯୁକ୍ତ ହୋଇ ରହୁଛନ୍ତି। ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ଗ୍ରାସ କରିଦେଉଛି, ଏମିତି ବହୁତଙ୍କୁ ମାୟା ଗିଳି ଦେଉଛି। ବାବା ମଧ୍ୟ ବୁଝାଉଛନ୍ତି ଏବେ କାହାର ହେଲେ କର୍ମାତୀତ ଅବସ୍ଥା ହୋଇନାହିଁ, ତାହା ଅନ୍ତିମ ସମୟରେ ହେବ। ଗୋଟିଏ ପାର୍ଶ୍ୱରେ ଲଢ଼େଇ ଲାଗିବ, ଅନ୍ୟ ପାର୍ଶ୍ୱରେ କର୍ମାତୀତ ଅବସ୍ଥା ହେବ। ଏହା ପୁରା କନେକ୍ସନ୍ ରହିଛି। ଲଢ଼େଇ ସମାପ୍ତ ହୋଇଗଲା ପରେ ତୁମେମାନେ ଟ୍ରାନ୍ସଫର ଅର୍ଥାତ୍ ସତ୍ୟ ଯୁଗକୁ ଚାଲିଯିବ। ପ୍ରଥମେ ରୁଦ୍ରମାଳା ତିଆରି ହୁଏ। ବାସ୍ତବରେ ଏହି ସବୁ କଥାକୁ ଆଉ କେହି ଜାଣିନାହାନ୍ତି, ତୁମେମାନେ ଜାଣିଛ ବିନାଶ ସମ୍ମୁଖରେ ଉପସ୍ଥିତ। ଏବେ ତୁମେମାନେ କମ୍ ସଂଖ୍ୟାରେ ଅଛ, ସେମାନେ ବହୁତ ସଂଖ୍ୟାରେ ଅଛନ୍ତି, ତେଣୁ ତୁମକୁ କିଏ ମାନିବ। ଯେତେବେଳେ ତୁମମାନଙ୍କର ସଂଖ୍ୟା ବୃଦ୍ଧି ହୋଇଯିବ, ତୁମର ଯୋଗବଳ ଜମା ହେବ, ସେତେବେଳେ ବହୁତ ଆକର୍ଷିତ ହୋଇ ଆସିବେ। ଯେତେ ତୁମ ଆତ୍ମାରୁ କଳଙ୍କି ବାହାରି ଚାଲିବ ସେତେ ବଳ ଭରି ହେଉଥିବ। ଏପରି ନୁହେଁ ଯେ ବାବା ସର୍ବଜ୍ଞ ଅଟନ୍ତି, ସିଏ ଏଠାକୁ ଆସି ସମସ୍ତଙ୍କୁ ଦେଖୁଛନ୍ତି ଏବଂ ସମସ୍ତଙ୍କ ଅବସ୍ଥାକୁ ଜାଣୁଛନ୍ତି। ପିଲାମାନଙ୍କର ଅବସ୍ଥାକୁ କଣ ଜାଣିପାରିବେ ନାହିଁ, ବାବାଙ୍କୁ ସବୁ ଜଣାପଡ଼ିଯାଏ, ଏଥିରେ ଅନ୍ତର୍ଯ୍ୟାମୀ ହେବାର କୌଣସି କଥା ନାହିଁ। ଏବେ ତ କାହାର ହେଲେ କର୍ମାତୀତ ଅବସ୍ଥା ହୋଇନାହିଁ, ଆସୁରୀ କଥାବାର୍ତ୍ତା, ଆସୁରୀ ଚାଲିଚଳନ ଆଦି ସବୁକିଛି ଲୋକଲୋଚନକୁ ଆସିଯାଉଛି। ତୁମକୁ ତ ଦୈବୀ ଚାଲିଚଳନ କରିବାକୁ ହେବ, ଦେବତାମାନେ ସର୍ବଗୁଣ ସମ୍ପନ୍ନ ଅଟନ୍ତି ନା। ଏବେ ତୁମମାନଙ୍କୁ ସେହିପରି ହେବାକୁ ପଡ଼ିବ। କେଉଁଠି ସେହି ଅସୁରମାନେ ଏବଂ କେଉଁଠି ଦେବୀ ଦେବତାମାନେ, କିନ୍ତୁ ମାୟା କାହାକୁ ମଧ୍ୟ ଛାଡ଼ୁନାହିଁ, ଲାଜକୁଳି ଲତା ଭଳି କରିଦେଉଛି, ଏକଦମ ମାରି ପକାଉଛି। ପାଞ୍ଚଟି ସିଡ଼ି ଅଛି ନା, ଦେହ ଅଭିମାନରେ ଆସିବା ଦ୍ୱାରା ଉପରୁ ଏକଦମ ତଳକୁ ଖସି ପଡୁଛନ୍ତି, ତଳକୁ ଖସି ପଡ଼ିଲେ ଅର୍ଥାତ୍ ମରିଗଲେ। ଆଜିକାଲି ଆତ୍ମହତ୍ୟା କରିବା ପାଇଁ କଣ କଣ ସବୁ ଉପାୟ ବାହାର କରୁଛନ୍ତି, 21 ମହଲାରୁ ଡେଇଁ ପଡୁଛନ୍ତି ଯେପରି ଏକଦମ ଶେଷ ହୋଇଯିବେ। ଯଦି ନ ମରିଲେ ପୁଣି ଡାକ୍ତରଖାନାରେ ପଡି ରହି ଦୁଃଖ ଭୋଗ କରୁଥିବେ। 5 ମହଲାରୁ ଡେଇଁ ପଡିଲେ ଯଦି ମୃତ୍ୟୁ ନ ହେଲା ତେବେ କେତେ ଦୁଃଖ ଭୋଗ କରିବାକୁ ହେବ। କେହି କେହି ନିଜକୁ ନିଆଁ ଲଗାଇ ଦେଉଛନ୍ତି, ଯଦି କେହି ତାଙ୍କୁ ବଞ୍ଚେଇ ଦେଉଛନ୍ତି ତେବେ ତାଙ୍କୁ କେତେ ଦୁଃଖ ସହନ କରିବାକୁ ପଡୁଛି। ଯଦି ପୁରା ଜଳିଗଲେ ତେବେ ଆତ୍ମା ତ ଶରୀରରୁ ଚାଲିଯିବ ନା, ସେଥିପାଇଁ ଜୀବଘାତ କରୁଛନ୍ତି, ଶରୀରକୁ ସମାପ୍ତ କରିଦେଉଛନ୍ତି। ଭାବୁଛନ୍ତି ଶରୀର ଛାଡ଼ିଦେଲେ ଦୁଃଖରୁ ମୁକ୍ତି ପାଇଯିବୁ, କିନ୍ତୁ ଏହା ମଧ୍ୟ ମହାପାପ। ତାଙ୍କୁ ପରବର୍ତ୍ତୀ ଜନ୍ମରେ ଆହୁରି ଅଧିକ ଦୁଃଖ ଭୋଗିବାକୁ ପଡ଼ିଥାଏ, କାରଣ ଏହା ହେଉଛି ଅପାର ଦୁଃଖର ଦୁନିଆ, ସେଠାରେ ଅପାର ସୁଖ ରହିଛି। ତୁମେ ପିଲାମାନେ ଜାଣୁଛ ଏବେ ଆମମାନଙ୍କୁ ଘରକୁ ଫେରିବାକୁ ହେବ। ଏବେ ଆମେ ଦୁଃଖଧାମରୁ ସୁଖଧାମକୁ ଯାଉଛୁ, ସେଥିପାଇଁ ବାବା ଯିଏକି ସୁଖଧାମର ମାଲିକ କରୁଛନ୍ତି ତାଙ୍କୁ ବହୁତ ମନେ ପକାଇବାକୁ ହେବ। ବାବା ବ୍ରହ୍ମାଙ୍କ ମାଧ୍ୟମରେ ବୁଝାଉଛନ୍ତି, ଯାହାର ଚିତ୍ର ମଧ୍ୟ ରହିଛି ନା, ସେଥିପାଇଁ କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। ତୁମେମାନେ କହୁଛ ବାବା ଆମେ ଅନେକ ଥର ଆପଣଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେଇଛୁ। ବାବା ମଧ୍ୟ ସଙ୍ଗମ ଯୁଗରେ ହିଁ ଆସିଥାନ୍ତି, ଯେତେବେଳେ କି ଦୁନିଆକୁ ବଦଳିବାକୁ ଥାଏ। ତେବେ ବାବା କହୁଛନ୍ତି ମୁଁ ଆସିଛି ତୁମମାନଙ୍କୁ ଦୁଃଖରୁ ମୁକ୍ତ କରି ସୁଖର ଦୁନିଆ ଅର୍ଥାତ୍ ପବିତ୍ର ଦୁନିଆକୁ ନେଇଯିବା ପାଇଁ। ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ। ଏ କଥା କଣ ଜାଣିଛନ୍ତି ଯେ ଆମେ ମହାକାଳଙ୍କୁ ଡାକୁଛୁ, ଆମକୁ ଏହି ଛିଚି ନର୍କ ଦୁନିଆରୁ ଘରକୁ ନେଇଚାଲ। ତେବେ ନିଶ୍ଚିତ ଭାବରେ ବାବା ଆସିବେ, ଆମେ ସମସ୍ତେ ମରିବା, ତେବେ ତ ଶାନ୍ତି ହେବ ନା। ଶାନ୍ତି ଶାନ୍ତି କରି ଚାଲିଛନ୍ତି, ବାସ୍ତବରେ ଶାନ୍ତି ତ ପରମଧାମରେ ଅଛି। ଯେପର୍ଯ୍ୟନ୍ତ ଏହି ଦୁନିଆରେ ଏତେ ଢେର ମନୁଷ୍ୟ ଅଛନ୍ତି ସେ ପର୍ଯ୍ୟନ୍ତ ଶାନ୍ତି କିପରି ଆସିବ। ସତ୍ୟ ଯୁଗରେ ସୁଖ ଶାନ୍ତି ଥିଲା, ଏବେ କଳି ଯୁଗରେ ଅନେକ ଧର୍ମ ଅଛି। ଯେତେବେଳେ ଅନେକ ଧର୍ମର ବିନାଶ ହେବ ଏବଂ ଗୋଟିଏ ଧର୍ମର ସ୍ଥାପନା ହେବ, ତେବେ ଯାଇ ତ ସୁଖ ଶାନ୍ତି ହେବ ନା? ହାହାକାର ପରେ ହିଁ ପୁଣି ଜୟ ଜୟକାର ହେବ। ଆଗକୁ ଗଲେ ଦେଖିବ ମୃତ୍ୟୁର ବଜାର କେତେ ଗରମ ରହିବ, ଅର୍ଥାତ୍ ମୃତ୍ୟୁ ପରେ ମୃତ୍ୟୁ ହୋଇ ଚାଲିବ, ବିନାଶ ନିଶ୍ଚିତ ହେବ। ଗୋଟିଏ ଧର୍ମର ସ୍ଥାପନା ବାବା ଆସି କରୁଛନ୍ତି, ରାଜଯୋଗ ମଧ୍ୟ ଶିଖାଉଛନ୍ତି, ବାକି ଅନେକ ଧର୍ମର ବିନାଶ ହୋଇଯିବ, ଏ କଥା ଗୀତାରେ କିଛି ଦେଖାଇ ନାହାନ୍ତି। ପାଞ୍ଚ ପାଣ୍ଡବ ଏବଂ ଗୋଟିଏ କୁକୁର ହିମାଳୟ ଉପରେ ଖସିପଡ଼ି ଦେହ ତ୍ୟାଗ କଲେ, ପୁଣି ଫଳାଫଳ କଣ ହେଲା? ପ୍ରଳୟ ଦେଖାଇ ଦେଇଛନ୍ତି। ଯଦିଓ ଜଳମୟୀ ହୋଇଯାଏ, କିନ୍ତୁ ସାରା ଦୁନିଆ ଜଳମୟୀ ହୋଇପାରିବ ନାହିଁ। ଭାରତ ତ ଅବିନାଶୀ ପବିତ୍ର ଭୂମି ଅଟେ, ସେଥିରେ ମଧ୍ୟ ଆବୁ ଅର୍ଥାତ୍ ମାଉଣ୍ଟ ଆବୁ ସବୁଠାରୁ ପବିତ୍ର ତୀର୍ଥସ୍ଥାନ ଅଟେ, ଯେଉଁଠି ବାବା ଆସି ତୁମମାନଙ୍କ ଦ୍ୱାରା ସମସ୍ତଙ୍କର ସଦ୍ଗତି କରିଥାନ୍ତି। ଦିଲୱାଲା ଅର୍ଥାତ୍ ଦିଲୱାଡା ମନ୍ଦିରରେ ଏହାର କେତେ ସ୍ମୃତି ଚିହ୍ନ ରହିଛି ଏବଂ ତାହା କେତେ ଅର୍ଥ ସହିତ ରହିଛି, କିନ୍ତୁ ଯେଉଁମାନେ ତିଆରି କରିଛନ୍ତି ସେମାନେ ଜାଣିନାହାନ୍ତି। ପୁଣି ବି ସେମାନେ ବହୁତ ଭଲ ବୁଦ୍ଧିମାନ ତ ଥିଲେ ନା? ଦ୍ୱାପର ଯୁଗରେ ନିଶ୍ଚିତ ଭଲ ବୁଦ୍ଧିମାନ ମନୁଷ୍ୟ ଥିବେ, କଳିଯୁଗରେ ତମ ପ୍ରଧାନ ମନୁଷ୍ୟ ଥାନ୍ତି। ଦ୍ୱାପର ଯୁଗରେ ପୁଣି ବି ତମ ବୁଦ୍ଧି ଥିବେ। ସବୁ ମନ୍ଦିର ମଧ୍ୟରୁ ଏହା ଶ୍ରେଷ୍ଠ ଅଟେ ଯେଉଁଠି ତୁମେମାନେ ତପସ୍ୟାରେ ବସିଛ। ଏବେ ତୁମେମାନେ ଦେଖିବ ଶିବ ବିନାଶରେ କିପରି ହୋଲସେଲ ମୃତ୍ୟୁ ହେବ, ସାମୁହିକ ଭାବରେ ମହାଭାରୀ ଲଢେଇ ଲାଗିବ, ସବୁ ସମାପ୍ତ ହୋଇଯିବେ, ବାକି ଗୋଟିଏ ଖଣ୍ଡ ରହିବ। ଭାରତ ବହୁତ ଛୋଟ ହୋଇଯିବ, ଅର୍ଥାତ୍ ଭାରତରେ ବହୁତ କମ୍ ଲୋକ ରହିବେ, ବାକି ସବୁ ଦେଶ ଜନଶୂନ୍ୟ ହୋଇଯିବ। ସ୍ୱର୍ଗ ଦୁନିଆ କେତେ ଛୋଟ ହୋଇଥିବ। ଏବେ ଏହି ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି, ଅନ୍ୟମାନଙ୍କୁ ବୁଝାଇବା ପାଇଁ ମଧ୍ୟ ସମୟ ଲାଗୁଛି। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଏଠାରେ କେତେ ଢେର ମନୁଷ୍ୟ ଅଛନ୍ତି ଏବଂ ସେଠାରେ କେତେ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିବେ, ବାକି ସମସ୍ତେ ସମାପ୍ତ ହୋଇଯିବେ। ବିଶ୍ୱର ଇତିହାସ ଭୂଗୋଳ ଆରମ୍ଭରୁ ପୁନରାବୃତ୍ତି ହେବ, ତେବେ ନିଶ୍ଚିତ ସ୍ୱର୍ଗଠାରୁ ହିଁ ପୁନରାବୃତ୍ତି ହେବ, ତାହା ଶେଷ ସମୟରେ ତ ଆସିବ ନାହିଁ। ଏହି ଡ୍ରାମାର ଚକ୍ର ଅନାଦି ଅଟେ, ଯାହାକି ଘୁରି ଚାଲିଛି। ଏପଟେ କଳିଯୁଗ, ସେପଟେ ହେଲା ସତ୍ୟଯୁଗ, ଆମେମାନେ ସଙ୍ଗମ ଯୁଗରେ ଅଛେ। ଏକଥା ମଧ୍ୟ ତୁମେମାନେ ଜାଣିଛ, ବାବା ଏଠାକୁ ଆସିଛନ୍ତି, ତେଣୁ ତାଙ୍କୁ ରଥ ତ ନିଶ୍ଚିତ ଦରକାର ନା? ବାବା ବୁଝାଉଛନ୍ତି, ଏବେ ତୁମେମାନେ ଘରକୁ ଯାଉଛ, ପୁଣି ଏହିଭଳି ଲକ୍ଷ୍ମୀନାରାୟଣ ହେବ, ସେଥିପାଇଁ ଦୈବୀ ଗୁଣ ମଧ୍ୟ ଧାରଣ କରିବା ଦରକାର। ଏ କଥା ମଧ୍ୟ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ ରାବଣ ରାଜ୍ୟ ଏବଂ ରାମ ରାଜ୍ୟ କାହାକୁ କୁହାଯାଏ, ପତିତରୁ ପାବନ ପୁଣି ପାବନରୁ ପତିତ କିପରି ହେଉଛ, ଏହି ଖେଳର ରହସ୍ୟ ବାବା ଆସି ବୁଝାଉଛନ୍ତି। ବାବା ଜ୍ଞାନର ଭଣ୍ଡାର, ବୀଜ ରୂପ ଚୈତନ୍ୟ ଅଟନ୍ତି, ସେ ହିଁ ଆସି ଆମମାନଙ୍କୁ ବୁଝାଉଛନ୍ତି। ବାବା ହିଁ କହିବେ ଯେ ସାରା କଳ୍ପବୃକ୍ଷର ରହସ୍ୟକୁ ବୁଝିଲ, ଏଥିରେ କଣ କଣ ହୋଇଥାଏ, ତୁମେମାନେ ଏଥିରେ କେତେ ପାର୍ଟ କରିଛ, ଅଧା କଳ୍ପ ଦୈବୀ ସ୍ୱରାଜ୍ୟ ଏବଂ ଅଧା କଳ୍ପ ଆସୁରୀ ରାଜ୍ୟ। ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି ସେମାନଙ୍କ ବୁଦ୍ଧିରେ ଜ୍ଞାନ ରହିଥାଏ। ବାବା ତୁମମାନଙ୍କୁ ନିଜ ସମାନ କରୁଛନ୍ତି ନା? ନିମିତ୍ତ ଟିଚର ମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଥାନ୍ତି, କେହି ତ ଟିଚର ହେଲା ପରେ ମଧ୍ୟ ପୁଣି ବିଗିଡ଼ି ଯାଇଥାନ୍ତି, ବହୁତଙ୍କୁ ଶିକ୍ଷା ଦେଇ ପୁଣି ନିଜେ ସମାପ୍ତ ହୋଇଯାଇଛନ୍ତି, ଅର୍ଥାତ୍ ଏହି ଜ୍ଞାନ ମାର୍ଗକୁ ଛାଡ଼ି ଚାଲି ଯାଇଛନ୍ତି। ଛୋଟ ଛୋଟ ପିଲାମାନଙ୍କ ଭିତରେ ମଧ୍ୟ ଭିନ୍ନ ଭିନ୍ନ ସଂସ୍କାର ଥାଏ, କେହି ତ ଦେଖ ନମ୍ବର ୱାନ୍ ସୈତାନ ଅଟନ୍ତି, କେହି ପୁଣି ପରିସ୍ଥାନକୁ ଯିବାର ଯୋଗ୍ୟ ଅଟନ୍ତି, କେହି କେହି ଏଭଳି ଅଛନ୍ତି ଯିଏକି ନା ଜ୍ଞାନକୁ ଧାରଣ କରନ୍ତି ନା ନିଜର ଚାଲିଚଳନକୁ ସୁଧାରନ୍ତି, ସମସ୍ତଙ୍କୁ କେବଳ ଦୁଃଖ ହିଁ ଦେଉଥାନ୍ତି। ଏକଥା ମଧ୍ୟ ଶାସ୍ତ୍ରରେ ଦେଖାଇଛନ୍ତି ଯେ ଅସୁରମାନେ ଆସି ଇନ୍ଦ୍ର ସଭାରେ ଲୁଚି ବସି ଯାଉଥିଲେ, ଅସୁର ହୋଇ କେତେ ଦୁଃଖ ଦେଉଛନ୍ତି, ଏହିପରି ତ ହୋଇ ଚାଲିଛି। ଉଚ୍ଚରୁ ଉଚ୍ଚ ବାବାଙ୍କୁ ହିଁ ସ୍ୱର୍ଗର ସ୍ଥାପନା କରିବା ପାଇଁ ଆସିବାକୁ ପଡିବ। ମାୟା ମଧ୍ୟ ବହୁତ ଶକ୍ତିଶାଳୀ, ବିକାରର ଦାନ ଦେଇଥାନ୍ତି, ପୁଣି ବିକାରର ଜ୍ଞାନ ଦେଇଥାନ୍ତି, ପୁଣି ବି ମାୟା ବୁଦ୍ଧିକୁ ଘୁରେଇ ଦେଇଥାଏ। ଅଧାଙ୍କୁ ତ ମାୟା ନିଶ୍ଚିତ ଖାଇବ, ସେଥିପାଇଁ ତ କୁହାଯାଏ ମାୟା ବଡ଼ ଦୁସ୍ତର, ଅର୍ଥାତ ମାୟାକୁ ଜିତିବା ବହୁତ କଷ୍ଟକର ପାଠ। ଅଧାକଳ୍ପ ମାୟା ରାଜ୍ୟ କରିଥାଏ, ତେବେ ନିଶ୍ଚିତ ସେତିକି ଶକ୍ତିଶାଳୀ ହୋଇଥିବ ନା। ଯିଏ ମାୟା ଠାରୁ ହାରିଯାଏ ତାଙ୍କର ଅବସ୍ଥା କଣ ହୋଇଯାଇଥାଏ? ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ପିଲାମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ 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 ବାବା, ଶୁକ୍ରିୟା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ, ଧାରଣା ନମ୍ବର ୧, କେବେ ବି ଲାଜକୁଳିଲତା ଭଳି ହେବାର ନାହିଁ। ଦୈବୀ ଗୁଣକୁ ଧାରଣ କରି ନିଜର ଚାଲିଚଳନକୁ ସୁଧାରିବାକୁ ହେବ। ଧାରଣା ନମ୍ବର ୨, ବାବାଙ୍କର ସ୍ନେହ ପାଇବା ପାଇଁ ଆତ୍ମାମାନଙ୍କର ସେବା କରିବାକୁ ହେବ। କିନ୍ତୁ ଯାହା ଅନ୍ୟମାନଙ୍କୁ ଶୁଣାଉଛ ତାହାକୁ ପ୍ରଥମେ ନିଜେ ଧାରଣା କରିବାକୁ ହେବ। କର୍ମାତୀତ ଅବସ୍ଥାକୁ ଯିବା ପାଇଁ ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ଆଜିର ବରଦାନ ବାବା ଦେଉଛନ୍ତି, ସାକାର ରୂପରେ ବାପଦାଦାଙ୍କୁ ସମ୍ମୁଖରେ ଅନୁଭବ କରୁଥିବା ଯୁଗଳ ରୂପଧାରୀ ଭବ। ବିସ୍ତାର, ଯେପରି ଶିବଶକ୍ତି ଯୁଗଳ ଅଟନ୍ତି, ସେହିପରି ପାଣ୍ଡବପତି ଏବଂ ପାଣ୍ଡବ ମଧ୍ୟ ଯୁଗଳ ଅଟନ୍ତି। ଯେଉଁମାନେ ଏହିଭଳି ଯୁଗଳ ରୂପରେ ରହିଥାନ୍ତି ସେମାନଙ୍କ ନିକଟରେ ବାପଦାଦା ସାକାର ରୂପରେ ସବୁ ସମ୍ବନ୍ଧରେ ସମ୍ମୁଖରେ ରହିଥାନ୍ତି। ଏବେ ତ ଦିନକୁ ଦିନ ଆହୁରି ଅଧିକ ଅଧିକ ଅନୁଭବ କରିବ କି ବାପଦାଦା ଯେପରି ମୋ ସମ୍ମୁଖକୁ ଆସିଲେ ଏବଂ ମୋର ହାତ ଧରି ବୁଦ୍ଧି ଦ୍ୱାରା ନୁହେଁ ସ୍ଥୂଳ ନେତ୍ରରେ ଦେଖିବ ଏବଂ ଅନୁଭବ କରିବ। କିନ୍ତୁ କେବଳ ଏକ ମାତ୍ର ବାବା ଦ୍ୱିତୀୟ କେହି ନୁହେଁ। ଯଦି ଅଭ୍ୟାସ ପକ୍କା ହୋଇଯାଇଥିବ ତେବେ ଶରୀରର ଛାଇ ଯେପରି ଆଗ ପଛ ଘୁରୁଥାଏ ସେହିପରି ବାପଦାଦା ମଧ୍ୟ ତୁମ ନଜରରୁ ଦୂରେଇ ରହିପାରିବେ ନାହିଁ, ସର୍ବଦା ସମ୍ମୁଖରେ ଥିବା ଭଳି ଅନୁଭବ ହେବ। ସ୍ଲୋଗାନ, ମାୟା ଜିତ ପ୍ରକୃତି ଜିତ ହେଉଥିବା ଶ୍ରେଷ୍ଠ ଆତ୍ମା ହିଁ ସ୍ୱକଲ୍ୟାଣୀ ବା ବିଶ୍ୱ କଲ୍ୟାଣୀ ଅଟେ। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଆଜିର ଇସାରା, ଯଦି ଏବେ ତୁମେମାନେ ଜୀବନମୁକ୍ତ ହୋଇଯିବ ତେବେ ତୁମମାନଙ୍କର ଜୀବନମୁକ୍ତ ସ୍ଥିତିର ପ୍ରଭାବ ଜୀବନ ବନ୍ଧନରେ ଥିବା ଆତ୍ମାମାନଙ୍କର ବନ୍ଧନକୁ ମଧ୍ୟ ସମାପ୍ତ କରିଦେବ। ତେଣୁ ସେହି ଦିନ କେବେ ଆସିବ ଯେତେବେଳେ ସମସ୍ତେ ଜୀବନମୁକ୍ତ ହୋଇଯିବେ, କୌଣସି ବନ୍ଧନ ନଥିବ? ତେବେ ସବୁ ବନ୍ଧନ ଗୁଡିକ ଭିତରେ ପ୍ରଥମ ନମ୍ବର ବନ୍ଧନ ହେଲା ଦୈହିକ ସ୍ମୃତିର ବନ୍ଧନ, ତାଠାରୁ ମୁକ୍ତ ହୁଅ। ଯଦି ଦେହକୁ ହିଁ ଭୁଲିଯିବ ତେବେ ଅନ୍ୟ ସବୁ ବନ୍ଧନ ଗୁଡିକ ସ୍ୱତଃ ହିଁ ସମାପ୍ତ ହୋଇଯିବ। ଓମ୍ ଶାନ୍ତି।